ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। କେରଳର ତିନୋଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଏନ୍ଡିଏ ସଂସଦୀୟ ଦଳର ବୈଠକ। ଅଷ୍ଟାଦଶ ଲୋକସଭାର ନବନିର୍ବାଚିତ ସଦସ୍ୟଙ୍କୁ ସ୍ୱାଗତ କରିବା ଲାଗି ଲୋକସଭା ସଚିବାଳୟ ଆରମ୍ଭ କରିଛି ପ୍ରସ୍ତୁତି। ଇସ୍ରାଏଲ୍ର ବିମାନ ଆକ୍ରମଣରେ ଗାଜାରେ 30 ଜଣ ପାଲେଷ୍ଟିନିୟଙ୍କର ମୃତ୍ୟୁ ଏବଂ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିର ମୁକାବିଲା ଓ ହସ୍କିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସମୀକ୍ଷା। କେରଳର ତିନୋଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସିପିଆଇ ନେତା ବିନୟ ବିଶ୍ୱାସ, ସିପିଆଇଏମ୍ ନେତା ଏଲାମା ରାମ କରିମ ଏବଂ କେସିଏମ୍ ନେତା ଜୋସେ କେ ମଣିଙ୍କର ଆସନ୍ତା ପହିଲାରେ କାର୍ଯ୍ୟକାଳ ଶେଷ ହେଉଛି। ମହାରାଷ୍ଟ୍ରର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ଇସ୍ତଫା ପରେ ଏହି ଆସନଟି ଖାଲି ପଡ଼ିଛି। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଏହି ଆସନଗୁଡ଼ିକ ପାଇଁ ନାମାଙ୍କନ ପତ୍ର ଦାଖଲର ସମୟସୀମା ଧାର୍ଯ୍ୟ କରାଯାଇଛି। ଆବଶ୍ୟକସ୍ଥଳେ 25 ତାରିଖରେ ମତଗ୍ରହଣ କରାଯିବ। ଅନ୍ୟପକ୍ଷରେ ଲୋକସଭା ନିର୍ବାଚନରେ ରାଜ୍ୟସଭାର 9 ଜଣ ସଦସ୍ୟ ନିର୍ବାଚିତ ହୋଇଥିବାରୁ ସେମାନଙ୍କର ମଧ୍ୟ ଆସନ ଖାଲି ହେବାକୁ ଯାଉଛି। ସେମାନେ ହେଲେ ଆସାମର ସର୍ବାନନ୍ଦ ସୋନୱାଲ ଏବଂ କାମାକ୍ଷା ପ୍ରସାଦ ତାସା, ବିହାରର ବିବେକ ଠାକୁର ଏବଂ ମିଶା ଭାରତୀ, ହରିୟାଣାର ଦୀପେନ୍ଦ୍ର ସିଂହ ହୁଡା, ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆ, ମହାରାଷ୍ଟ୍ରର ପୀୟୁଷ ଗୋଏଲ, ରାଜସ୍ଥାନର କେସି ବେଣୁଗୋପାଳ ଏବଂ ତ୍ରିପୁରାର ବିପ୍ଳବ କୁମାର ଦେବ ଅନ୍ତର୍ଭୁକ୍ତ। ଏନ୍ଡିଏ ସଂସଦୀୟ ଦଳର ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ସହଯୋଗୀ ଦଳଗୁଡ଼ିକର ନେତା ତଥା ପ୍ରତିନିଧି ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି। ଦଳର ବରିଷ୍ଠ ନେତୃବୃନ୍ଦ ଏଥିରେ ଯୋଗ ଦେଇଥିଲେ। ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଲୋକ ଜନଶକ୍ତି ପାର୍ଟି ରାମବିଳାସର ମୁଖ୍ୟ ଚିରାଗ ପାଶ୍ୱାନ ଏନ୍ଡିଏର ଅନ୍ୟ ସହଯୋଗୀ ଦଳଙ୍କ ସହ ବିରୋଧୀ ନେତାଙ୍କୁ ଯୋଗାଯୋଗ କରୁଥିବାର ନେଇ ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଭଳି ମିଥ୍ୟା ପ୍ରଚାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଶ୍ରୀ ପାଶ୍ୱାନ କହିଛନ୍ତି ତୃତୀୟ ଥର ପାଇଁ ଶ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେବା ପାଇଁ ଜନାଦେଶ ମିଳିଛି। କୌଣସି ସହଯୋଗୀ ଦଳ ଏହାକୁ ଅସମ୍ମାନ କରିପାରିବେ ନାହିଁ। ଖୁବ୍ ଶୀଘ୍ର ସରକାର ଗଠନ ହେବ ଏବଂ ପୂର୍ଣ୍ଣ 5 ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶପଥ ଗ୍ରହଣ ସମାରୋହର ପୂର୍ବ ପ୍ରସ୍ତୁତି ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ପ୍ରସାର ଭାରତୀ, ଆକାଶବାଣୀ ଏବଂ ଦୂରଦର୍ଶନର ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନକୁ ଯାଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ, ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ, ଆକାଶବାଣୀ ମହାନିର୍ଦ୍ଦେଶକ ମୌସୁମୀ ଚକ୍ରବର୍ତ୍ତୀ ଏବଂ ଦୂରଦର୍ଶନ ମହାନିର୍ଦ୍ଦେଶକ କାଞ୍ଚନ ପ୍ରସାଦଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଅଷ୍ଟାଦଶ ଲୋକସଭାର ନବନିର୍ବାଚିତ ସଦସ୍ୟଙ୍କୁ ସ୍ୱାଗତ କରିବା ଲାଗି ଲୋକସଭା ସଚିବାଳୟ ପ୍ରସ୍ତୁତି ଆରମ୍ଭ କରିଛି। ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସଦସ୍ୟଙ୍କର ନିରବଚ୍ଛିନ୍ନ ପଞ୍ଜୀକରଣର ସୁନିଶ୍ଚିତ କରିବା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଡିଜିଟାଲ୍ ପ୍ରକ୍ରିୟାର ଉପଯୋଗ କରି ନିର୍ବାଚିତ ସଦସ୍ୟଙ୍କର ପଞ୍ଜୀକରଣ କରାଯିବ। ପଞ୍ଜୀକରଣ ସମୟରେ ସ୍ଥାୟୀ ପରିଚୟପତ୍ର, ସ୍ୱାସ୍ଥ୍ୟ ଯୋଜନା କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଆଦି ଖୋଲିବା ପାଇଁ ସହଯୋଗ ଯୋଗାଇ ଦିଆଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ଏପରିକି ଶନିବାର ଏବଂ ରବିବାର ଦିନ ମଧ୍ୟ ପଞ୍ଜୀକରଣ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ବିମାନ ବନ୍ଦର ଏବଂ ରେଳ ଷ୍ଟେସନରେ ଗାଇଡ୍ ପୁସ୍ତିକା ସ୍ଥାପନ କରାଯାଇଛି ବୋଲି ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀଠାରେ ଆଜି ଇଣ୍ଡିମେଣ୍ଟ ସହଯୋଗୀ ଦଳଗୁଡ଼ିକର କେତେକ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ଏବଂ ଦଳର ନେତା ଡେରେକ୍ ଓବ୍ରାଇନ୍ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ୟୁବିଟି ନେତା ସଞ୍ଜୟ ରାଉତଙ୍କ ସହ ମଧ୍ୟ ଆଜି ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାଙ୍କ ବୈଠକ ପରେ ଆଜି ଏହି ଭିନ୍ନ ଭିନ୍ନ ବୈଠକ ଅନୁଷ୍ଠିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ରାଏଲ୍ର ବିମାନ ଆକ୍ରମଣରେ ଗାଜାରେ 30 ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି। ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍ର ଲଢୁଆ ବିମାନ କେନ୍ଦ୍ରୀୟ ଗାଜା ଉପତ୍ୟକାରେ ଥିବା ନ୍ୟୁସିରାଟ୍ କ୍ୟାମ୍ପରେ ବିସ୍ଥାପିତ ଲୋକଙ୍କ ପାଇଁ ଥିବା ଏକ ସ୍କୁଲ୍କୁ ଲକ୍ଷ୍ୟ କରି ବୋମାମାଡ଼ କରିଥିଲେ। ଅନ୍ୟପକ୍ଷରେ ଇସ୍ରାଏଲ୍ ସେନା କହିଛି ସେହି ଅଞ୍ଚଳର ସ୍କୁଲ୍ ଭିତରେ ଥିବା ହମାସ୍ କ୍ୟାମ୍ପକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି ଏବଂ ଏଥିରେ ବହୁ ଆତଙ୍କବାଦୀ ନିହତ ହୋଇଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ପାଇଁ ମିଳିତ ଜାତିସଂଘ ପକ୍ଷରୁ ପରିଚାଳିତ ବିଦ୍ୟାଳୟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ବେସାମରିକ ଭିଭିଭୂମିକୁ ହମାସ୍ ଆତଙ୍କବାଦୀ ଗୋଷ୍ଠୀ ବ୍ୟବହାର କରୁଛନ୍ତି ବୋଲି ଇସ୍ରାଏଲ୍ ଅଭିଯୋଗ କରିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି ୟୁକ୍ରେନ୍କୁ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ ପ୍ରଦାନ ମାଧ୍ୟମରେ ରୁଷିଆ ଅଞ୍ଚଳରେ ଆକ୍ରମଣ କରାଗଲେ ରୁଷ ସେହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ଦୂରତ୍ୱ ଅତିକ୍ରମ କରିପାରୁଥିବା ପାରମ୍ପରିକ କ୍ଷେପଣାସ୍ତ୍ର ମୁତୟନ କରିବ। ଗଣମାଧ୍ୟମର ବରିଷ୍ଠ ସମ୍ପାଦକଙ୍କ ସହ ଆଲୋଚନା ବେଳେ ପୁଟିନ୍ କହିଛନ୍ତି ରୁଷ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ, ଏହା ଭାବିବା ଠିକ୍ ନୁହେଁ। କ୍ରେମ୍ଲିନ୍ର ପରମାଣୁ ନୀତିକୁ ହାଲୁକା ଭାବେ ଗ୍ରହଣ ନ କରିବାକୁ ସେ ସତର୍କ କରିଦେଇଛନ୍ତି। ୟୁକ୍ରେନ୍କୁ ରୁଷିଆ ଅଞ୍ଚଳରେ ଆକ୍ରମଣ କରିବା ପାଇଁ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ ବ୍ୟବହାର କରିବାକୁ ଅନୁମତି ଦେବା ପରିପ୍ରେକ୍ଷୀରେ ଶ୍ରୀ ପୁତିନ୍ ଏହି ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ମସ୍କୋ ସେହିଭଳି ଉଚ୍ଚଜ୍ଞାନ କୌଶଳ ତଥା ଦୂରତ୍ୱ ଅତିକ୍ରମ କରିପାରୁଥିବା କ୍ଷେପଣାସ୍ତ୍ର ମୁତୟନ କରିବାକୁ ବିଚାର କରୁଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷିଆର ସାମରିକ ଅଞ୍ଚଳକୁ ଲକ୍ଷ୍ୟ କରି ଆମେରିକା ଦ୍ୱାରା ପ୍ରଦତ୍ତ ଅସ୍ତ୍ରଶସ୍ତ୍ରକୁ ପ୍ରସ୍ତୁତ କରି ରଖିବାକୁ ଅନୁମତି ଦେଇଥିଲା, ତେବେ ଏହାର ବ୍ୟବହାରକୁ ୱାଶିଂଟନ୍ ବାରଣ କରିଥିବା ଜଣାପଡ଼ିଛି। ସିଙ୍ଗାପୁରରେ ଚାଲିଥିବା ପ୍ରଥମ ଭାରତ ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ବିକାଶମୁଖୀ ଢାଞ୍ଚାର ସ୍ୱଚ୍ଛ ଅର୍ଥନୀତି ନିବେଶ ଫୋରମରେ ଭାରତ ଆଜି ଯୋଗ ଦେଇଛି। ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ବାଣିଜ୍ୟ ବିଭାଗ ସଚିବ ସୁନୀଲ ବର୍ଥୱାଲ ନେଇଥିଲେ। ବିଶ୍ୱସ୍ତରୀୟ ନିବେଶକ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍କୁ ଗୋଟିଏ ଛାତ ତଳେ ଆଣିବାରେ ଏହି ମଞ୍ଚ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଶ୍ରୀ ବର୍ଥୱାଲ ଏହି ଅବସରରେ କହିଛନ୍ତି। ସେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥାୟୀ ଭିଭିଭୂମିକୁ ତ୍ୱରାନ୍ୱିତ କରିବାରେ ଏହା ଅଧିକ ସହାୟକ ହେବ। ବିଶେଷକରି ଭାରତରେ ଅକ୍ଷୟ ଶକ୍ତି, ପୁନଃ ବ୍ୟବହାରକ୍ଷମ ଶକ୍ତି, ବୈଦ୍ୟୁତିକ ଯାନ ପ୍ରସ୍ତୁତି କ୍ଷେତ୍ରରେ ଆଗାମୀ 2030 ସୁଦ୍ଧା 500 ବିଲିୟନ୍ ଆମେରିକୀୟ ଡଲାର ପୁଞ୍ଜିନିବେଶ ପାଇଁ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରେଷ୍ଠ 100 ଜଳବାୟୁ ପ୍ରଯୁକ୍ତି ଷ୍ଟାର୍ଟଅପ୍ ମଧ୍ୟରେ 10ଟି ଭାରତୀୟ କମ୍ପାନୀକୁ ଅଂଶଗ୍ରହଣ କରିବା ପାଇଁ ଆଇପିଇଏଫ୍ ଚୟନ କରିଛି। ଏହି ଫୋରମରେ 25ରୁ ଅଧିକ ଭାରତୀୟ କମ୍ପାନୀ 100ରୁ ଅଧିକ ପୁଞ୍ଜିନିବେଶକଙ୍କ ପାଖରେ ପହଞ୍ଚବାର ସୁଯୋଗ ପାଇଥିଲେ। ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ଏବଂ ହସ୍କିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ସହ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଅଗ୍ନିକାଣ୍ଡ ସମୟରେ ରୋଗୀ, କର୍ମଚାରୀ ଏବଂ ଅନ୍ୟାନ୍ୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ସବୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ମକ୍ଡ୍ରିଲ୍ କରାଯାଉଛି ବୋଲି ବୈଠକରୁ ଜଣାପଡ଼ିଛି। ସାମୁଦ୍ରିକ କ୍ଷେତ୍ରରେ ଭାରତ ଓମାନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗତ 4 ଏବଂ 5 ତାରିଖ ଦୁଇଦିନ ଧରି ନୂଆଦିଲ୍ଲୀଠାରେ ଅଧିକାରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। କମୋଡର ମନମିତ ସିଂ ଖୁରାନା ଭାରତୀୟ ନୌସେନା ମଣ୍ଡଳୀର ନେତୃତ୍ୱ ନେଇଥିଲେ। ସେ ଓମାନର ରୟାଲ୍ ନୌସେନାର ଏୟାର ଅପରେସନ୍ ଆଣ୍ଡ ପ୍ଲାନ୍ସର ମହାନିର୍ଦ୍ଦେଶକ କମୋଡର ଜସିମ୍ ମହମ୍ମଦ ଅଲ୍ଲୀ ଅଲ୍ ବାଲୁସିଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଉଭୟ ପକ୍ଷ ସାଧାରଣ ସାମୁଦ୍ରିକ ନିରାପତ୍ତା ସମ୍ପର୍କିତ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉପସାଗରୀୟ ଅଞ୍ଚଳରେ ଓମାନ ଭାରତର ଅନ୍ୟତମ ଘନିଷ୍ଠ ସହଯୋଗୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନିୟମିତ ଭାବରେ ଅଧିକାରୀସ୍ତରୀୟ ଆଲୋଚନା ହୋଇଥାଏ। ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି 2ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 9ଟାରେ ଡଲାସର ଗ୍ରାଣ୍ଡପେରି ଷ୍ଟାଡିୟମ୍ଠାରେ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ସେହିଭଳି ରାତି 12:30ରେ ଦ୍ୱିତୀୟ ମ୍ୟାଚ୍ରେ ବାରବାଡସ୍ର କେନିଂଷ୍ଟନ୍ ଓଭାଲ୍ଠାରେ ନାମିବିଆ ଏବଂ ସ୍କଟ୍ଲାଣ୍ଡ ପରସ୍କରକୁ ଭେଟିବେ। ଅନ୍ୟପକ୍ଷରେ ଗାୟାନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଉଗାଣ୍ଡା ପପୁଆ ନିଉଗିନିକୁ 3 ୱିକେଟ୍ରେ ପରାସ୍ତ କରିଛି। କେରଳର 3ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଏନ୍ଡିଏ ସଂସଦୀୟ ଦଳର ବୈଠକ। ଅଷ୍ଟାଦଶ ଲୋକସଭାର ନବନିର୍ବାଚିତ ସଦସ୍ୟଙ୍କୁ ସ୍ୱାଗତ କରିବା ଲାଗି ଲୋକସଭା ସଚିବାଳୟ ଆରମ୍ଭ କରିଛି ପ୍ରସ୍ତୁତି। ଇସ୍ରାଏଲ୍ର ବିମାନ ଆକ୍ରମଣରେ ଗାଜାରେ 30 ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଏବଂ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ଓ ହସ୍କିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସମୀକ୍ଷା। ସମ୍ବାଦ ଶେଷ ହେଲା।